ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଗବେଷଣା କୃତ୍ରିମ ବୁଦ୍ଧିମତା ଆଉ ନବସୃଜନର ସଠିକ୍ ବ୍ୟବହାର ଜରିଏ ଦେଶର ସମୃଦ୍ଧି ସୁନିଶ୍ଚିତ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ତିନିଦିନିଆ କେନ୍ଦୁଝର ଗସ୍ତଟି ଯାଇକରି ଗଲାକାଲି ମୁଖ୍ୟମନ୍ତ୍ରୀ ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟ ଜିସିଆଇର ରୌପ୍ୟ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏ ଅବସରରେ ମୁଖ୍ୟମନ୍ତ୍ରୀ ଜିସିଆଇକେ ଗୋଟିଏ ଉତ୍କର୍ଷ କେନ୍ଦ୍ର ଭାବେ ଘୋଷଣା କରିକରି ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚତର ଗବେଷଣା ଓ ଦକ୍ଷତା ବିକାଶ ଦେଇ ଆଗ୍କେ ଆସିବା ଲାଗି ପରାମର୍ଶ ଦେଇଛନ୍। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍, ଓଡ଼ିଶାନ ଥୋରିୟମ୍ ସମ୍ପଦ ଥିବାନୁ ପରମାଣୁ ଶକ୍ତି କେନ୍ଦ୍ର ଲାଗି ଉଜ୍ଜଳ ସମ୍ଭାବନା ରହିଛି। ଗଲା ଦୁଇ ବର୍ଷରେ ପାଖାପାଖି 2,80,000 କୋଟି ଟଙ୍କା ବିନିଯୋଗ ହୋଇଥିବା ସତ୍ତ୍ୱେ ଶିଳ୍ପ ଆଉ ଚାକିରି ସୁଯୋଗ ବଢ଼ିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ପୁରୀ ଗଜପତି ମହାରାଜ ଦିବ୍ୟସିଂ ଦେବଙ୍କର ଅଧ୍ୟକ୍ଷତା ଥି ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରର ଐକ୍ୟ ସ୍ଥାପନା ମଣ୍ଡଳୀ ଜରୁରୀ ବୈଠକ ଗଲାକାଲି ହୋଇଯାଇଛି। ଆଇବା ପଣା ସଂକ୍ରାନ୍ତି ଦିନ ଶ୍ରୀମନ୍ଦିର ତରଫ ପ୍ରଚଳିତ କ୍ୟାଲେଣ୍ଡର ଥି ଉଲ୍ଲେଖ ହୋଇଥିବା ତାରା ଚିହ୍ନ ଅନୁସାରେ ତିହାର ବାହାର ଦେଶ ଥିବା ସବୁ ଜଗନ୍ନାଥ ମନ୍ଦିର ପାଳନ କରାଯିବାଟା ବାଧ୍ୟତାମୂଳକ ଆଏ। ସେନ୍ତା ଭାରତ ଭିତରେ ସବୁ ଜଗନ୍ନାଥ ମନ୍ଦିର ଶ୍ରୀମନ୍ଦିର କ୍ୟାଲେଣ୍ଡର ଅନୁସାରେ ପର୍ବପର୍ବାଣି ଓ ନୀତିକାନ୍ତି କରବାର୍କେ ଗଜପତି ମହାରାଜ ପରାମର୍ଶ ଦେଇଛନ୍।
ପଣା ସଂକ୍ରାନ୍ତି ଠାରୁ ମୁକ୍ତି ମଣ୍ଡପ ପଣ୍ଡିତ ସଭା ଦ୍ୱାରା ସଂଶୋଧିତ ଏବଂ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ସ୍ୱୀକୃତ ଶ୍ରୀଜଗନ୍ନାଥ ପାଞ୍ଜି ପ୍ରଚଳିତ ହୁଏ, ଯାହା ଆଧାରରେ ଶ୍ରୀମନ୍ଦିରର ବର୍ଷଯାକ ପର୍ବପର୍ବାଣି ପାଳିତ ହୁଏ। ଆମର ନିବେଦନ ହେଉଛି ଯେ ଓଡ଼ିଶା ଭିତରେ, ଭାରତରେ ଏବଂ ଭାରତ ବାହାରେ ଯେଉଁଠି ଯେଉଁଠି ମହାପ୍ରଭୁ ଶ୍ରୀଜଗନ୍ନାଥ ପ୍ରତିଷ୍ଠା ହୋଇଛନ୍ତି ସେଠାରେ ଏହି ମହାପ୍ରଭୁଙ୍କର ସବୁ ପବିତ୍ର ଯାନିଯାତ୍ରା ତିଥି ଅନୁସାରେ ପାଳନ କରନ୍ତୁ। ତେଣୁ ଯେଉଁ ସ୍ଥାନରେ ଯେଉଁ ମନ୍ଦିର ସେହି ମନ୍ଦିରର ସ୍ଥିତିକୁ ନେଇକି ତିଥି ନିର୍ଣ୍ଣୟ କରିବେ, କିନ୍ତୁ ତିଥି ବ୍ୟତିକ୍ରମ କରିବେ ନାହିଁ।
ସେନ୍ତା ଇସ୍କନ ସଂସ୍ଥା ଶ୍ରୀକ୍ଷେତ୍ର ପରମ୍ପରା ବ୍ୟତିକ୍ରମ କରୁଥିବା ବେଳେ ଏବେ ଡିସେମ୍ବର ମାସ ତକ ଇସ୍କନ ତରଫ ପୂର୍ତ୍ତିର ଭିନ୍ ଭିନ୍ ଜାଗାନ 80 ଅଦିନିଆ ରଥଯାତ୍ରା ହେବାର୍କେ ଯାଉଥିବାନୁ ଇତାକେ ରୋକବାର୍ ଲାଗି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦାୟିତ୍ୱ ରହିଛି ବୋଲି ଗଜପତି ମହାରାଜ କହିଛନ୍। ବୈଠକଟି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀଙ୍କ ସହିତ ଅଲଗା ସଦସ୍ୟମାନେ ଉପସ୍ଥିତ ଥିଲେ। ପୁରୀ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର ନଥିବା ରତ୍ନ ଅଳଙ୍କାରର ଗଣ୍ତିମଣ୍ତି କାମ ଶେଷ ହୋଇଛି। ଗଲାକାଲି 7 ଘଣ୍ଟା ଧରିକରି ଏହି ପ୍ରକ୍ରିୟା ଚାଲିଥିଲା। ଗଲା 8 ତାରିଖରୁ ମୂଲ ହୋଇଥିବା ଏହି ପ୍ରକ୍ରିୟା 4 ନମ୍ବର ଦିନ ଶେଷ ହୋଇଥିବା ବେଳେ ମାର୍ଗଦର୍ଶିକା ଅନୁସାରେ ସବୁ ପ୍ରକାର ଗଣତି କାମ କରାଯାଇଛି। ସବୁ ରତ୍ନ ଅଳଙ୍କାରର 3D ସ୍କାନିଂ କରାଯିବା ସହିତ ଡିଜିଟାଲ ଫଟୋଗ୍ରାଫି କରାଯାଇଛି। ଆଇବାକାଲିଠାରୁ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ନଥିବା ରତ୍ନ ଅଳଙ୍କାରମାନଙ୍କର ଗଣତି କରାଯିବ। ଓଡ଼ିଆ ପକ୍ଷ ପାଳନର 12 ନମ୍ବର ଦିନ ଆଜି ବନ୍ଦନୀୟ ବରପୁତ୍ର କାର୍ଯ୍ୟକ୍ରମ ହେବା। ପୁଣ୍ୟ ଏମାଟିର ଯଶସ୍ୱୀ ସନ୍ତାନ ଦେଶ କରେ ଆଜି ତାଙ୍କ ଜୟଗାନ ବାର୍ତ୍ତା ନେଇକରି ରାଇଜେ ଏହି କାର୍ଯ୍ୟକ୍ରମ ପାଳନ କରାଯିବା। ଇନ ଜନେଇ ଦିଆଯାଇପାରେ ଯେ ରାଜ୍ୟ ସରକାର ଓଡ଼ିଶା ଦିବସ ପାଳନ ଦିନ ଓଡ଼ିଆ ପକ୍ଷ ପାଳନ କରୁଛନ୍। ଓଡ଼ିଶାର ସ୍ୱାଭିମାନ, ଗୌରବ, ପରିଚୟ, କଳା ସଂସ୍କୃତିକୁ ନେଇକରି ଏବେ 14 ତାରିଖ ତକ ଫି ଦିନ ଗୋଟିଏ ଖାସ୍ ଢଙ୍ଗେ ଏତାକେ ପାଳନ କରାଯାଉଛି। ରାଜ୍ୟର ସବୁ କଲେଜର ହପ୍ତେ ଭିତରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ କରାଯିବା। ଏଥିଲାଗି ସବୁ ସରକାରୀ, ବେସରକାରୀ ଆଉ ଅନୁଦାନପ୍ରାପ୍ତ କଲେଜ ଅଧ୍ୟକ୍ଷଙ୍କୁ ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଚିଠି ଜରିଏ ଜଣାଇଛନ୍। କମିଟି ଗଠନ ନାହିଁ ହୋଇଥିଲେ 2026-27 ଶିକ୍ଷା ବର୍ଷ ଲାଗି ନାଲେଖାତି କଟକଣା ଲଗାଯିବା ବୋଲି ଚିଠିଟି ଉଲ୍ଲେଖ କରାଯାଇଛି। ଦେବଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷନ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ପୋଷଣ ପକ୍ଷ ସମନ୍ୱୟ କମିଟି ବୈଠକ ଗଲାକାଲି ହୋଇଯାଇଛି। ଛୁଆମାନଙ୍କୁ ପୁଷ୍ଟିକର ଆଉ ପୋଷଣଯୁକ୍ତ ଖାଦ୍ୟ ଯୋଗାଇ ଦେବା ସହିତ ସେମାନଙ୍କର ବିକାଶ ଲାଗି କାର୍ଯ୍ୟକାରୀ ହେଉଥିବା ଭିନ୍ ଭିନ୍ ଯୋଜନାକୁ ଲୋକାଭିମୁଖୀ କରିବା ବାବଦେ ଜିଲ୍ଲାପାଳ ଆଲୋକପାତ କରିଛନ୍ତି। ନୂଆପଡ଼ା ଜିଲ୍ଲା ସିନାପାଲି ଗୋଷ୍ଠୀ ଶିକ୍ଷା ବିଭାଗ ତରଫ ଗୋଟିଏ ମେଗା ରକ୍ତଦାନ ଶିବିରର ଆୟୋଜନ ଲାଗି ପିଏମ୍ସି ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରର ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। ଏବେ 19 ତାରିଖ ଦିନ ହେବାର୍କେ ଥିବା ରକ୍ତଦାନ ଶିବିରଟି ସ୍ୱେଚ୍ଛାକୃତ ରକ୍ତଦାନ ଲାଗି ବ୍ଲକ ଶିକ୍ଷା ଅଧିକାରୀ ଯତୀନ୍ଦ୍ର କୁମାର ସେଟ୍ ଆହ୍ୱାନ ଦେଇଥିଲେ। ଭାରତୀୟ ରୋଇଂ ଫେଡେରେସନ୍ ଆଉ ଓଡ଼ିଶା ଆସୋସିଏସନ୍ ଫର୍ ରୋଇଂ ଆଣ୍ଡ ସ୍କିଲିଂ ତରଫ ହୋଇଥିବା ସର୍ବଭାରତୀୟ ଇଣ୍ଡୋର ରୋଇଂ ଚାମ୍ପିୟନ୍ସିପ୍ ଥି ଓଡ଼ିଶା ଦଳ ଚାମ୍ପିୟନ୍ ହୋଇଛି। କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ଠାରେ ହୋଇଥିବା ଚାମ୍ପିୟନ୍ସିପ୍ ଥି ଓଡ଼ିଶା ଦଳ 11 ସ୍ୱର୍ଣ୍ଣ, 6 ରୌପ୍ୟ ଆଉ 2 କାଂସ୍ୟ ପଦକ ଜିତିଛି। ଚାମ୍ପିୟନ୍ସିପ୍ ଥି 350 ଜଣ ପୁରୁଷ ଆଉ 250 ଜଣ ମହିଳା ରୋଇଂ ଭାଗ ନେଇଥିଲେ। ପାଣିପାଗ ରାଜ୍ୟ ଏବେ 7 ଦିନ ତକ ଜବର ଗରମ ଆଉ ଗୁଲଗୁଲି ହୋଇପାରେ ବୋଲି ପାଣିପାଗ ବିଭାଗ ତରଫ ଅନୁମାନ କରାଯାଇଛି। ଜବର ଖରାକେ ନେଇକରି 11 ଜିଲ୍ଲାକେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। ସେଆଡ଼େ ଏବେ 4-5 ଦିନ ଭିତରେ ଦିନର ସବୁନୁ ଜହ ତାପମାତ୍ରା 4-6 ଡିଗ୍ରୀ ତକ ବଢ଼ିପାରେ ବୋଲି କେନ୍ଦ୍ର ତରଫ ସୂଚନା ଦିଆଯାଇଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରବେ ରାତି 7:02।